শ্রীমদ্ভাগবতম নবম স্কন্দ পঞ্চম স্কন্দ এই পররজ সবিতাটা কেতে ইয়ে রয়েছে কেতে শ্লোক পঞ্চম স্কন্দ পররজ সবিতা জাত বেদা দেবস্য ভর্গস্য মনুষ্য রাজান সূর্যে দশা পুনরাগ সুষ্ঠে হংস গুদ্রাণাং সিদ্ধিঙ্গ্রাং ভীমাং পঞ্চম স্কন্দ সপ্তম অধ্যায় শ্লোক চৌদ ହେଉଛି ଜଡ଼ଭରତ ବିଷୟରେ ବର୍ଣ୍ଣନା କରାଯାଉଛି। ଜଡ଼ଭରତ ଯେଉଁ ତାଙ୍କର ପିତା ହେଉଛନ୍ତି ଋଷଭଦେବ, ସେ ଯେଉଁ ଉପଦେଶ ଦେଇଥିଲେ ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ, ଏସବୁ ଉପଦେଶ ଶୁଣିକରି ତାପରେ ସେ ବହୁତ ବର୍ଷ ରାଜ୍ୟ ଶାସନ କଲା ପରେ, ବହୁତ ବର୍ଷ ରାଜ୍ୟ ଶାସନ କଲେ ମଧ୍ୟ ତାଙ୍କର ଯୁବକତ୍ଵ ନଷ୍ଟ ହୋଇନଥିଲା। ସେଇ ଯୁବ ଅବସ୍ଥାରେ ସେ ରାଜ୍ୟକୁ ତ୍ୟାଗ କରିକିରି ତାଙ୍କ ପୁତ୍ରକୁ ପ୍ରଦାନ କରିକିରି ସେ ଜଙ୍ଗଲକୁ ଆସିଯାଇଥିଲେ ଭଗବାନଙ୍କର ଆରାଧନା କରିବା ପାଇଁ, ଭରତ ଜଡ଼ଭରତ। ତାପରେ ଭରତ ଜଡ଼ଭରତ ହେଲେ, କିନ୍ତୁ ଭରତ ମହାରାଜ ଯାହାଙ୍କ ନାମ ଅନୁସାରେ ଏ ବର୍ଷକୁ ଭାରତ ବର୍ଷ ବୋଲି କୁହାଯାଉଛି। ତାଙ୍କ ନାମ ସେ ଭରତ ମହାରାଜ ଭଗବାନଙ୍କ ଆରାଧନାରେ ଏତେ ତଲ୍ଲୀନ ହେଇଯାଉଥିଲେ ଯେ ତାଙ୍କର ଶରୀରରେ ରୋମାଞ୍ଚ ଜାତ ହେଉଥିଲା। ଯେତେବେଳେ ଭଗବାନଙ୍କର ଆରାଧନା କରୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଭଳି ଭାବରେ ବିଭିନ୍ନ ପ୍ରକାର ସ୍ତୁତି ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲା ବେଳେ ତାଙ୍କ ଶରୀରରେ ରୋମାଞ୍ଚ ଜାତ ହେଉଥିଲା। ସେ ତାଙ୍କର ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଥିଲା। ଏଭଳି ଭାବରେ ଅଷ୍ଟସାତ୍ତ୍ୱିକ ବିକାର ତାଙ୍କର ସବୁ ଆସୁଥିଲା। ତେଣୁ ସିଏ ଭାବୁଥିଲେ ଯେ ପ୍ରକୃତରେ ସିଏ ଭଗବାନଙ୍କର ସେବା ଠିକ୍ ଭାବରେ କରିପାରୁନାହାନ୍ତି, ଭଗବାନଙ୍କର ଦର୍ଶନ କରିପାରୁନାହାନ୍ତି, ଚକ୍ଷୁରେ ପ୍ଲୁତକ ଆସିଯାଉଛି, ସେବା କରିପାରୁନାହାନ୍ତି, ଶରୀରରେ ସ୍ତମ୍ଭ ଆସିଯାଉଛି ବା ଗୋଟେ ସ୍ତମ୍ଭୀଭୂତ ହେଇଯାଉଛନ୍ତି। ତେଣୁ ଏଇଭଳି ଭାବରେ ସିଏ ଗୋଟିଏ ଶ୍ଳୋକ ନିଜେ ପାଠ କରୁଥିଲେ, ଯାହାକୁ ଓରଲଟା ଯେଉଁ ଆମେ ସାବିତ୍ରୀ ବା ଗାୟତ୍ରୀ ବୋଲୁଛେ, ଏ ଓଲଟା ଗାୟତ୍ରୀ ଭଳିଆ ଏ ଶ୍ଳୋକଟିକୁ କୁହାଯାଉଛି। ମାନେ ଯାହାଫଳରେ କି ସେ ତାଙ୍କର ଠିକ୍ ଭାବରେ ସୁସ୍ଥ ହେଇପାରିବେ, ଭଗବାନଙ୍କ ଆରାଧନା କରିପାରିବେ। ତେଣୁ ଶ୍ଳୋକଟି କୁହାଯାଉଛି, ପରୋରଜ ସବିତୁ ଜାତ ବେଦା। ପରରଜ ଭଗବାନ ହେଉଛନ୍ତି କିଏ ନା, ଯିଏକି ରଜ ଗୁଣର ଉର୍ଦ୍ଧ୍ୱରେ, ଭୌତିକ ଜଗତର ଯେଉଁ ସତ୍ୱରଜତମ ଗୁଣ ଅଛି ତାହାର ଉର୍ଦ୍ଧ୍ୱରେ ପରରଜ। ସବିତୁ ସବିତୁ ହେଉଛନ୍ତି ସୂର୍ଯ୍ୟ, ଆମେ ଗାୟତ୍ରୀ ଇଏ କରୁଛେ, ସେ ସବିତୁଙ୍କୁ ସୂର୍ଯ୍ୟଦେବଙ୍କୁ ଇଏ କରୁଛେ, ସେ ଏଇଭଳି ଭାବେ ଗୋଟେ ଗାୟତ୍ରୀ ମନ୍ତ୍ର ଏଇଟା ଭଳି। ତେଣୁ ସେ ସୂର୍ଯ୍ୟଙ୍କର ଆରାଧନା କରୁଥିଲେ ସବିତୁ ଜାତ ବେଦା, ଯାହାଙ୍କଠାରୁ ସମସ୍ତ ଭୌତିକ ଜଗତର ଯେତେ ଧନ ରହିଛି, ଯେତେ ଧନ ସମ୍ପତ୍ତି ରହିଛି, ସେ ସୂର୍ଯ୍ୟଙ୍କଠାରୁ ଆସୁଛନ୍ତି ଜାତ ବେଦା। ତେଣୁ ଦେବସ୍ୟ ଭର୍ଗସ୍ୟ ମନସିଦ ଯଜାନ, ତେଣୁ ସେଇ ଭଗବାନଙ୍କର ଯେଉଁ ତେଜ ରହିଛି, ସୂର୍ଯ୍ୟଦେବଙ୍କର ଯେଉଁ ତେଜ ରହିଛି, ଦେବସ୍ୟ ଭର୍ଗ ମନସେଦଂ ଯଜାନ, ଏଇ ତେଜ ମାଧ୍ୟମରେ ସେ ସବୁକିଛି ସୃଷ୍ଟି କରୁଛନ୍ତି। ସ୍ୱରେତସାଦ ପୁନରାବିଶ ଚେଷ୍ଟେ, ସେ ନିଜ ରେତ ମାନେ ନିଜର ଶକ୍ତିରେ ବୀର୍ଯ୍ୟର ଦ୍ୱାରା ଏ ଭୌତିକ ଜଗତକୁ ଆସୁଛନ୍ତି। ପୁନରାବିଶ୍ୟ ଆସିକରି ହଂସ ଗୃଧ୍ରାଣା ନିଷିଦ୍ରିଙ୍ଗ ରାମ ଏମ, ତେଣୁ ସେଇଭଳି ଭାବରେ ହଂସ ଯିଏକି ହଂସ ହେଉଛି କିଏ ନା, ଯିଏ ସାର ଜିନିଷଟି ଗ୍ରହଣ କରେ, ଅସାର ଜିନିଷକୁ ତ୍ୟାଗ କରିକିରି ସାର ଜିନିଷକୁ ଗ୍ରହଣ କରେ। ତେଣୁ ମୁଁ ସେଇଭଳି ଭାବରେ ହଂସ ପ୍ରବୃତ୍ତିର ମୁଁ ହୁଏ, କିନ୍ତୁ ପ୍ରକୃତିରେ ମୁଁ ବଚନ ହେଉଛି ଗୃଧ୍ରାଣଂ। ଗୃଧ୍ରାଣଂ କହିଲେ ଶାଗୁଣା, ଶାଗୁଣା ଯଦିଓ ତାର ଶକ୍ତି ରହିଛି, ବହୁତ ଉଚ୍ଚ ସ୍ଥାନରେ ଉଡ଼ିପାରିବ, ତାର ଚକ୍ଷୁରେ ମଧ୍ୟ ରହିଛି, ବହୁତ ଉଚ୍ଚ ସ୍ଥାନରେ ମଧ୍ୟ ଦେଖିପାରିବ, କିନ୍ତୁ ସେ କ'ଣ ଦେଖୁଛି, କେଉଁଠି ଶବ ପଡ଼ିଛି, କେଉଁଠି ଶବଟାକୁ ସେ ପାଇବ ଗ୍ରହଣ ଯାଇକି ଖାଇବ, ଏଇଟି ଜିନିଷଟା ଦେଖୁଛି। ତେଣୁ ମୁଁ ସେଇ ସ୍ତରରେ ଅଛି, ମୋତେ ସେଇ ହଂସ ସ୍ତରକୁ ମୋତେ ଯିବାକୁ ପଡ଼ିବ। ତେଣୁ ନିଷିଦ୍ ରିଙ୍ଗ୍ରାମ ମିମମ୍ ନୃଇ ନିଷଦ କହିଲେ ଯେଉଁ ଇଣ୍ଟେଲିଜେନ୍ସ ଅଛି, ଯେଉଁ ମୋର ବୁଦ୍ଧି ରହିଛି, ଏଇ ବୁଦ୍ଧିକୁ ମୋତେ ଏଇଭଳି ଭାବରେ ମୋର ଗତି ଦିଅନ୍ତୁ, ଯାହାଫଳରେ କି ମୁଁ ଏଇ ହଂସ ସ୍ତରକୁ ଯାଇପାରିବି, ଆପଣଙ୍କର ଆରାଧନା କରିପାରିବି। ଏଭଳି ଭାବରେ ସେ ସ୍ତୁତି କରୁଥିଲେ। ତେଣୁ ପରେ ସେ ଯଦିଓ ବହୁତ ପ୍ରକାର ଉନ୍ନତ ସ୍ତରକୁ ଯାଇଥିଲେ, ଯେଉଁ ଭକ୍ତିରେ ଯେଉଁ ରହିଛି ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ଭଜନ କ୍ରିୟା ଅର୍ଥାତ୍ ନର୍ତ୍ତ ନିବୃତ୍ତି ନିଷ୍ଠା ରୁଚି ଇଚ୍ଛା ତଥା ଶକ୍ତି ଭାବ ଇତି ପ୍ରେମ ଉଚ୍ଚତେ କ୍ରମ, ଏଇଭଳି ଭାବରେ ପ୍ରେମର ସ୍ତର ଆସେ। ତେଣୁ ଭରତ ମହାରାଜ ଯଦିଓ ସେ ପ୍ରେମ ସ୍ତରକୁ ଯାଇଥିଲେ, କିନ୍ତୁ ସେ ଯେଉଁ ଯେଉଁ ଆସକ୍ତି ଆସିଗଲା କାହା ପ୍ରତି, ହରିଣ ପ୍ରତି ଆସକ୍ତି ଆସିଗଲା, ସେ ଆସ୍ତେ ଆସ୍ତେ ଭଗବାନଙ୍କ ସେବା ଛାଡ଼ିକି ଭୁଲିକି ସେବା କରୁଥିଲା ବେଳେ ସେ ହରିଣ କଥା ଚିନ୍ତା କରୁଥିଲେ, ମୋର ହରିଣ କୁଆଡ଼େ ଗଲା, ମୋ ହରିଣଟି କାଳେ କିଏ ଅନ୍ୟ କିଏ ଜୀବ ଖାଇଦେବ କି, ଏଭଳି ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରୁଥିଲା ବେଳେ ମଧ୍ୟ ସେ ସେହି ହରିଣ କଥା ଚିନ୍ତା କରୁଥିଲେ। ଚିନ୍ତା କରିକରି ଆସ୍ତେ ଆସ୍ତେ ଭଗବାନଙ୍କ ସେବା ମଧ୍ୟ ଭୁଲିଗଲେ, ସେ ହରିଣ ଚିନ୍ତାରେ ନିମଗ୍ନ ରହି ଯେତେବେଳେ ଅନ୍ତକାଳ ଆସିଲା ମୃତ୍ୟୁ ସମୟରେ ସେ ହରିଣ ବିଷୟରେ ଚିନ୍ତା କରିକି ମୃତ୍ୟୁବରଣ କଲେ। ତେଣୁ ପରଜନ୍ମରେ ସେ ଗୋଟେ ହରିଣ ଜନ ପ୍ରାପ୍ତ ହେଲେ। କିନ୍ତୁ ହରିଣ ଜନ ପ୍ରାପ୍ତ ହେଲେ ମଧ୍ୟ ଭକ୍ତିରେ ଯିଏ ଯେତିକି ଅଗ୍ରଗତି କରିଛନ୍ତି ସେ କେବେ ନଷ୍ଟ ହୁଏନି। ଭଗବାନ ଯେଉଁ କହିଛନ୍ତି ଭଗବତ ଗୀତାରେ, ନେହା ବିକ୍ରମଣ ଆଶ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅଛି ଧର୍ମସ୍ୟ ତ୍ରାୟତେ ମହତୁ ଭୟାତ୍। ନେହା ଏଇ ଯେଉଁ ଏଇ ଭୌତିକ ମାନେ ଏଇ ଯେଉଁ ଭକ୍ତି ମାର୍ଗରେ ଆମେ ଯାହା କରୁଛେ, ନ ଇହ ଅବିକ୍ରମ ନା ଆଶ୍ୱସ୍ତି, ଯାହା ଆମେ କରିଛେ ଯେତେ କିଛି ଉଦ୍ୟମ କରିଛେ ସେଥିରେ କେବେ ହେଲେ ନାଶ ହେବନି, ପ୍ରତ୍ୟବା ବା କମିଯିବନି। ଏଣୁ ଅତି ଅଳ୍ପ କିଛି ମଧ୍ୟ ଜଣଙ୍କୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ଜଡ଼ ଭରତ ସେ ପରଜନ୍ମରେ ଏ ଯେଉଁ ହରିଣ ଜନ୍ମ ପାଇଥିଲେ ସେ ତାଙ୍କ ପୂର୍ବଜନ୍ମ ସ୍ତୁତି ସ୍ମୃତି ଥିଲା, ତେଣୁ ସେ ହରିଣମାନଙ୍କ ସହିତ ନ ମିଶିକିରି ସେ ପୁଲହ ଆଶ୍ରମରେ ରହିକିରି ସେ ଯେଉଁ ଭଗବାନ ଭଜନ କୀର୍ତ୍ତନ ହେଉଥିଲା ସେଇଟାକୁ ଶ୍ରବଣ କରୁଥିଲେ, ସେ ଯେଉଁ ପ୍ରସାଦ ଦଉ ରଖିଥିଲେ ସେଠି ତାଙ୍କ ସବୁ ଗଳୁଥିଲା ଯାହାକୁ ସେଇଟାକୁ ଗ୍ରହଣ କରୁଥିଲେ, ସେ ହରିଣମାନଙ୍କ ସହିତ ନ ମିଶିକିରି ଏଇଭଳି ଭାବରେ ସତ୍ସଙ୍ଗ ଯାପନ କରୁଥିଲେ। ଅନ୍ତିମରେ ସେ ଜଳ ଭିତରେ ପ୍ରବେଶ କରି ଭଗବାନ କଥା ସ୍ମରଣ କରି ଶରୀରତ୍ୟାଗ କଲେ, ପରଜନ୍ମରେ ସେ ଗୋଟେ ଜଡ଼ ଭରତ ହେଲେ। ଜଡ଼ ଭରତ ହେଲେ ମଧ୍ୟ ତାଙ୍କର ପୂର୍ବଜନ୍ମ କଥା ମନେ ଥିଲା, ତେଣୁ ସେ ଜଡ଼ ଭଳି ଆଚରଣ କରୁଥିଲେ। ଯଦିଓ ସେ ସବୁକିଛି କହିପାରୁଥିଲେ, ସବୁକିଛି ଶୁଣିପାରୁଥିଲେ, ସବୁକିଛି ଜାଣିପାରୁଥିଲେ, ଭଗବାନଙ୍କର ଆରାଧନାରେ ସବୁବେଳେ ନିମଗ୍ନ ରହୁଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଥରେ ସେ ରାଜା ରଘୁଗଣଙ୍କର ଯେଉଁ ଶିବିକା ବାହନ କରୁଛନ୍ତି ସେହି ସମୟରେ ସେ ତାଙ୍କୁ ଉପଦେଶ ପ୍ରଦାନ କରିଛନ୍ତି। ସେ ଭାବୁଥିଲେ ଜଣେ ଜଡ଼ ବ୍ୟକ୍ତି ବୋଲି, କିନ୍ତୁ ସିଏ ଯେତେବେଳେ ତାଙ୍କୁ ବହୁତ ପ୍ରକାର ଗାଳି ଦେଲେ, ଅପମାନ ସୂଚକ କଥା କହିଲେ, ସେହି ସମୟରେ ଜଡ଼ ଭରତ ସେଠି ତାଙ୍କୁ ଉପଦେଶ ଦେଇଛନ୍ତି ରାଜା ରଘୁଗଣଙ୍କୁ। ରଘୁଗଣୀ ତତ୍ତ୍ୱପସା ନ ଜାତି ନ ଚେଜେୟା ନିର୍ବାପଣା ଦୁରାତ୍ବା ନ ଛନ୍ଦସା ନୈବ ଜଳାଗ୍ନି ସୁରୀ ବିନା ମହତ୍ ପାଦ ରଜୋଭିଷେକମ୍। ଭଗବାନଙ୍କର ଭକ୍ତମାନଙ୍କର ପାଦ ଧୂଳି ଦ୍ୱାରା ନିଜ ଅଭିଷିକ୍ତ ନହେଲେ, ନିଜ ଯେତେ ଚେଷ୍ଟା କଲେ ମଧ୍ୟ ତପସ୍ୟା କରନ୍ତୁ, ବିଭିନ୍ନ ପ୍ରକାର ରୋଗଣୀ ତତ୍ତ୍ୱପସା ନ ଜାତି ନ ଚେଜିଆ ବିଭିନ୍ନ ପ୍ରକାର ପୂଜା ଆରାଧନା କରନ୍ତୁ, ନ ଛନ୍ଦସା ବା ବେଦ ଅଧ୍ୟୟନ କରନ୍ତୁ, ଏଇଭଳି ଭାବରେ ଯେତେ ଯାହା କଲେ ମଧ୍ୟ ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ ନାହିଁ। ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଭଗବାନ ଭକ୍ତଙ୍କର ଶରଣରେ ଯିବା। ଏଇଭଳି ଭାବରେ ତାଙ୍କର ଭରତ ମହାରାଜଙ୍କ ଚରିତ୍ର ସବୁ ରହିଛି। ତେଣୁ ଆଉ କହିବା ନା, ଏତିକି ରହିବ ଆଉ ଟିକେ କହିବା ଗୋଟେ ତାପରେ ଶ୍ଳୋକ କ'ଣ ଜାଣିବି। ପୂର୍ଣ୍ଣେନ୍ଦୁସୁନ୍ଦରମୁଖାଧରବିନ୍ଦନେତ୍ରାଷ୍ଣାନ୍ପରମ୍ପରମ୍ କିମପି ତତ୍ତ୍ୱମହନ୍ନ ଜାନେ। ମଧୁସୂଦନ ସରସ୍ୱତୀ ପାଦ ଦେଖି, ସେଇଟା ମଧୁସୂଦନ ସରସ୍ୱତୀ ପାଦ ଜଣେ ଥିଲେ ଭଗବାନ ଭକ୍ତ, ସେ କିନ୍ତୁ ବ୍ରହ୍ମ ଆରାଧନା କରୁଥିଲେ। ବ୍ରହ୍ମର ଏଇ ଯେଉଁ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ସେ ଆସୁଛନ୍ତି ମହାବେଦ ଧାରାରେ, ତେଣୁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏଇଭଳି ଭାବରେ କହିକିରି ବ୍ରହ୍ମ କହିଲେ ଭଗବାନଙ୍କର ରୂପ ନାହିଁ, ଖାଲି ନିର୍ବିଶେଷ ଆରାଧନା କରୁଥିଲେ। କିନ୍ତୁ ଥରେ ସେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ଥରେ ସେ କାଶୀରେ ବାରଣାସୀରେ ଭଗବାନଙ୍କର ମନ୍ଦିରକୁ ଯାଇଥିଲେ, ସେଇଠି ସେ ତାଙ୍କର ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ଯାହାଫଳରେ କି ଭଗବାନଙ୍କ ରୂପ ଦେଖି ସେ ଭଗବାନଙ୍କ ରୂପ ପ୍ରତି ଆକର୍ଷିତ ହେଲେ ବା ତାଙ୍କ ପ୍ରତି ତାଙ୍କର ଆସକ୍ତି ଆସିଲା ଭଗବାନ ରୂପ ପ୍ରତି। ତେଣୁ ସେ ବ୍ରହ୍ମ ଆରାଧନା ନ କରିକି ଭଗବାନଙ୍କ ଆରାଧନା କରିଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ସେମାନେ ଖାଲି ଓଂ ଉଚ୍ଚାରଣ କରନ୍ତି ପ୍ରଣବ, କାରଣ ସେଥିରେ ଭଗବାନଙ୍କର ରୂପ କିଛି ନାହିଁ, ଓଂ ପ୍ରଣବ। ତେଣୁ ଯେତେବେଳେ ତାଙ୍କର ମଧୁସୂଦନ ସରସ୍ୱତୀ ପାଦଙ୍କର ବହୁତ ଶିଷ୍ୟ ଥିଲେ, ତେଣୁ ମଧୁସୂଦନ ସରସ୍ୱତୀ ପାଦ ଯେତେବେଳେ ଫେରିଲେ ତାଙ୍କର ଆଶ୍ରମକୁ, ସେତେବେଳେ ତାଙ୍କର ଶିଷ୍ୟମାନେ କହିଲେ ଯେ ଆପଣ ତ ଓଂ ପ୍ରଣବର ଆରାଧନା କରୁଥିଲେ, ବ୍ରହ୍ମର ଆରାଧନା କରୁଥିଲେ, ପୁଣି ଇଏ କ'ଣ ଭଗବାନଙ୍କ ରୂପ ବିଷୟରେ ସବୁ କହୁଛନ୍ତି, ତେଣୁ ଆପଣ କୁହନ୍ତୁ ପ୍ରକୃତରେ ଶ୍ରେଷ୍ଠ କେଉଁଟା ଜିନିଷ। ଗୋଟେ ମିଟିଂ ହେଇଥିଲା, ବହୁତ ଭକ୍ତମାନେ ତାଙ୍କ ଶିଷ୍ୟମାନେ ସବୁ ଥିଲେ, ସେଇଠି ମଧୁସୂଦନ ସରସ୍ୱତୀ ପାଦ କହୁଛନ୍ତି, ବଂଶୀ ବିଭୂଷିତ କରାତ ନବନୀରଦା ଭାତ, ଯେ ମୁଁ ତାଙ୍କର ଆରାଧନା କରୁଛି ପ୍ରକୃତରେ, ଯିଏ ହେଉଛନ୍ତି ବଂଶୀ ବିଭୂଷିତ କରାତ, ଯାହାଙ୍କର କରରେ ଯାହାଙ୍କର ହସ୍ତପଦ୍ମରେ ବଂଶୀ ବିଭୂଷିତ ହେଉଛି, ଏବଂ ନବନୀରଦା ଆଭାତ, ଯାହାଙ୍କର ଶରୀରର ରଙ୍ଗ କିଭଳି ନୂତନ ମେଘର ଯେଉଁଭଳି ରଙ୍ଗ ସେଇଭଳି ଭାବରେ ଆଭା, ତାଙ୍କର ଶରୀରର କାନ୍ତି ନବନୀରଦ ଆଭାତ। ପୀତାମ୍ବରାତ, ତାଙ୍କର ବସ୍ତ୍ର ହେଉଛି ପୀତାମ୍ବର ବସ୍ତ୍ର ଧାରଣ କରିଛନ୍ତି। ଅରୁଣ ବିମ୍ବ ଫଳାତ, ଅରୁଣ ବିମ୍ବ ତାଙ୍କର ଯେଉଁ ରହିଛି ଓଠ, ଅରୁଣ ବିମ୍ବ ଲାଲ ଲାଲ ରହିଛି ବିମ୍ବ ଫଳ ଭଳି, ଅରୁଣ ବିମ୍ବ ଫଳାତ। ଅଧର ଓଷ୍ଠାତ, ତାଙ୍କର ଅଧର ଏବଂ ଓଷ୍ଠ ଏଭଳି ଭାବରେ ଅରୁଣ ବିମ୍ବ ଫଳ ଭଳି ରହିଛି, ଲାଲ ଲାଲ ରହିଛି। ଓଷ୍ଠ ହେଉଛି ଉପର ଓଠ ଏବଂ ଅଧର ହେଉଛି ତଳ ଓଠ। ଏବଂ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ, ତାଙ୍କର ମୁଖ କିଭଳି ଭାବରେ ନା ପୂର୍ଣ୍ଣଚନ୍ଦ୍ର ଭଳି ସୁନ୍ଦର ରହିଛି, ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ। ଏବଂ ତାଙ୍କର ଚକ୍ଷୁ ରବିନ୍ଦ ନେତ୍ରା, ଚକ୍ଷୁ ମଧ୍ୟ ଏଇ ପଦ୍ମ ଭଳି। ତେଣୁ କୃଷ୍ଣାତ୍ ପରମ କିମପି, ସେଇ ଭଗବାନ କୃଷ୍ଣଙ୍କର ତାଙ୍କଠାରୁ ଆଉ ଅଧିକ କିଛି ପରମ କିମପି ତତ୍ତ୍ୱମହମ୍ ନ ଜାଣେ, ମୁଁ ଆଉ କିଛି ତାଠାରୁ ଅଧିକ କିଛି ତତ୍ତ୍ୱ ଜାଣିନାହିଁ। ଏଭଳିଆ ମଧୁସୂଦନ ସରସ୍ୱତୀ ପାଦ ଆମର ଭଗବତ ଗୀତା ସବୁ ସବୁ ଦେଇଛନ୍ତି, ଟୀକା ସବୁ ଦେଇଛନ୍ତି, ତେଣୁ ତାଙ୍କ ସେ ଏଇଭଳି ଭାବରେ ଏଇ ଶ୍ଳୋକଟି କହିଛନ୍ତି, ଯେଉଁ ସବୁଟିକୁ କୃଷ୍ଣଙ୍କର ଧ୍ୟାନରେ ବର୍ଣ୍ଣନା କରାଯାଉଛି। ଏଇଟା ହେଉଛି ଭଗବାନଙ୍କର ରୂପ କରିଛନ୍ତି, ବର୍ଣ୍ଣନା କରିଛନ୍ତି। ଜୟ ଶ୍ରୀ ଭାଗବତ କି ଶ୍ଳୋକ ବାଧ ମହାରାଜ କି ଶ୍ଳୋକ ଦେବୀ ଅନନ୍ତ କୋଟି ବୈଷ୍ଣବ ଦେବୀ ଦାୟୀ।